ଆଜି ଶୁଣିବା ସୁପ୍ରସିଦ୍ଧ କଥାକାର ଭୁବନେଶ୍ୱର ବେହେରାଙ୍କର ଗଳ୍ପ କଳିଯୁଗର ସମାପ୍ତି ଏବଂ ମିଶ୍ରବାବୁ। ମଣିଷ ମୁଣ୍ଡର ଖପୁରୀ ତଳେ ଅତ୍ୟାଧୁନିକ କାରଖାନାଟିଏ ଆଉ ତା ସାଙ୍ଗକୁ ଗୋଟାଏ କମ୍ପ୍ୟୁଟର କେନ୍ଦ୍ର ସ୍ଥାପିତ ହୋଇ ରହିଥିବା କଥା ସମସ୍ତଙ୍କୁ ଜଣା। ଯେକୌଣସି କାରଖାନାର ବିଭିନ୍ନ ସ୍ଥାନମାନଙ୍କରେ ବିଭିନ୍ନ ଯନ୍ତ୍ରପାତି ଖଞ୍ଜା ହେଲାବେଳେ ଛୋଟ ବଡ଼ ଅସଂଖ୍ୟ ପେଚ, ସ୍କ୍ରୁ, ଖିଲ, କଣ୍ଟା ଯେପରି ବ୍ୟବହୃତ ହୋଇଥାଏ, ଏହି ଖପୁରୀ ତଳ କାରଖାନାରେ ମଧ୍ୟ ସେପରି ପେଚ ସ୍କ୍ରୁମାନ ଯେ ବ୍ୟବହୃତ ହୋଇଥିବ ଏଥିରେ ସନ୍ଦେହ ନାହିଁ। ଯନ୍ତ୍ରପାତି ଖଞ୍ଜିଲା ବେଳେ କାରିଗର ମେକାନିକର ସାମାନ୍ୟ ଅସାବଧାନତା ଯୋଗୁଁ ହେଉ ଅଥବା କଳକବ୍ଜାମାନଙ୍କର କ୍ରମାଗତ ବ୍ୟବହାର ଯୋଗୁଁ ହେଉ, ଦୁଇ ଚାରିଟା ପେଚ ସ୍କ୍ରୁ ବେଳେବେଳେ ଢିଲା ହୋଇପଡ଼େ ଏବଂ ଯେପରି ଢିଲା ସ୍କ୍ରୁ ଉପରେ ଆସ୍ଥାନ ମାଡ଼ି ବସିଥିବା କାରଖାନାର ମାଲିକ ନିଜେ ମଧ୍ୟ ଟିକିଏ ତେଢ଼ା ହୋଇପଡ଼ନ୍ତି। ଏପରି ତେଢ଼ା ମଣିଷମାନେ ସାଧାରଣତଃ ଏକଜିଦିଆ, ଏକସିଙ୍ଗା, ଏକଧର୍ଷିଆ। ଅନ୍ଧର ନଗରୀର ଅବୁଝା ରଜାଙ୍କ ପରି ସେମାନେ ଯାହା ବୁଝିଥିବେ ବୁଝିଥିବେ। ପୁନଶ୍ଚ ମୁଣ୍ଡ ଯେତିକି ବଡ଼ ସେ ମୁଣ୍ଡର ଅଧିକାରୀ ସେତିକି ପ୍ରତିଭାବାନ ବୋଲି ଲୋକେ କହନ୍ତି। ସେପରି ପ୍ରତିଭାବାନ ବଡ଼ମୁଣ୍ଡିଆଙ୍କ ଖପୁରୀ ତଳ କାରଖାନା ଅପେକ୍ଷାକୃତ ବଡ଼ ହୋଇଥିବାରୁ ସେଥିରେ ଲାଗିଥିବା ପେଚ ସ୍କ୍ରୁ ଏବଂ ସେ ଭିତରୁ ଢିଲା ହୋଇଥିବା ସ୍କ୍ରୁ ସଂଖ୍ୟା ମଧ୍ୟ ଅପେକ୍ଷାକୃତ ବେଶୀ। ଏହି ନେପୋଲିଅନ ହିଟଲରମାନେ ତାଙ୍କ ତେର୍ଛା ନଜର ନେଇ ଯେଉଁ କାମରେ ଲାଗିଥାନ୍ତି, ଦେବଦାନବ ପଶିବାକୁ ଭୟ କରୁଥିବା ସ୍ଥାନକୁ ଧସେଇ ପଶନ୍ତି, ଖାଲ ଢିପ ନ ମାନି ସମସ୍ତଙ୍କୁ ଠେଲିପେଲି ଆଗକୁ ମାଡ଼ି ଚାଲନ୍ତି, ଏଭରେଷ୍ଟ ଶୃଙ୍ଗ ଚଢ଼ନ୍ତି, ସମୁଦ୍ରର ଅକାତକାତ ପାଣିରେ ଡୁବ ମାରନ୍ତି, ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ପଡ଼ନ୍ତି, ମହମ୍ମଦ ତୁଗଲକଙ୍କ ପରି ଦିଲ୍ଲୀରୁ ଦୌଲତାବାଦ, ଦୌଲତାବାଦରୁ ଦିଲ୍ଲୀ ହେଉଥାନ୍ତି। ମିଶ୍ରବାବୁ ଯେ ଏପରି ଜଣେ ଅସାଧାରଣ ପ୍ରତିଭାବାନ ବ୍ୟକ୍ତି ସେ କଥା ଜୟଦେବ ଜାଣିଥିଲେ। ତାଙ୍କ ରୀତିନୀତି ଚାଲିଚଳନ ଜଣାଇ ଦେଉଥିଲା ଯେ ତାଙ୍କ ମୁଣ୍ଡର ସ୍କ୍ରୁ କେତେ ଢିଲା, କିନ୍ତୁ ସେଦିନର ତାଙ୍କ ଢଙ୍ଗରଙ୍ଗ ଦେଖି ଜୟଦେବଙ୍କର ଆଶଙ୍କା ହେଲା ଯେ ମିଶ୍ରବାବୁଙ୍କ ମୁଣ୍ଡର ଖପୁରୀ ତଳ କାରଖାନାର ଯେଉଁ ଗୋଟିଏ ଅଂଶରେ ଲାଗିଥିବା ଗୁଡ଼ିଏ ନଟ୍ ଏକା ସାଙ୍ଗରେ ଢିଲା ହୋଇଯିବା ଫଳରେ ଅଥବା କେତେକ ବୋଲ୍ଟ ଏକା ସାଙ୍ଗରେ ଛିଣ୍ଡିଯିବା ଯୋଗୁଁ କାରଖାନାର ଫାଳେ ଏକାଥରକୁ ଭୁଶୁଡ଼ି ପଡ଼ିଛି। ଖରା ଚୁଟି ସରି ଆସିଲା ବେଳକୁ ଜୟଦେବ ବାବୁଙ୍କ ଝିଅ ସରିତା ତା ପୁଅ ଝିଅଙ୍କୁ ଧରି ଘରକୁ ଫେରୁଥାଏ। ଟ୍ରେନ୍ ତ ଷ୍ଟେସନରେ ମାତ୍ର 2 ମିନିଟ୍ ଠିଆ ହୁଏ। ଝିଅ ଏବଂ ନାତି ନାତୁଣୀଙ୍କୁ ରେଳଗାଡ଼ିରେ ବସାଇ ନିଜେ ବସାଇ ଦେଇ ଆସିବ ବୋଲି ଜୟଦେବ ଶସ୍ତ୍ରୀକ କେସିଙ୍ଗା ଷ୍ଟେସନକୁ ଯାଇଥାନ୍ତି। ଟ୍ରେନ୍ ପହଞ୍ଚିଲା ପରେ ତାଙ୍କ ଡବା ପାଖରେ ନାତି ନାତୁଣୀମାନେ ଯଥାରୀତି ଆଈଙ୍କି ଜାବୁଡ଼ି ଧରିଲେ ଏବଂ ଆଈ ସକେଇ କାନ୍ଦିବାକୁ ଆରମ୍ଭ କଲେ। ସେମାନଙ୍କ ସୁସୁ ଭିତରେ ରେଳଗାଡ଼ି ମଧ୍ୟ ସୁସୁ କରିଦେଲାଣି। ଜାଣି ଜାଣି ଜୟଦେବ ନାତି ନାତୁଣୀମାନଙ୍କୁ କୌଣସି ମତେ ଗାଡ଼ି ଉପରକୁ ଉଠାଇ ଦେଇଛନ୍ତି କି ନାହିଁ ଟ୍ରେନ୍ ଚାଲିବାକୁ ଆରମ୍ଭ କଲା। ତାପରେ କିଛି ଦୂର ହାତ ହଲାହଲି, ରୁମାଲ ହଲାଇଲା ବେଳକୁ ଟ୍ରେନ୍ ମୋଡ଼ ନେଲା ଯେ ଆଉ ଦିଶିଲାନି। ନାତି ନାତୁଣୀଙ୍କ କେତେଦିନର ଆନନ୍ଦ କୋଳାହଳ ପରେ ଏ ବିଚ୍ଛେଦ। ବିଷାଦଭରା ମନ ନେଇ ଜୟଦେବ ତାଙ୍କ ସ୍ତ୍ରୀଙ୍କ ସହ ଷ୍ଟେସନ ଛାଡ଼ି କାର୍ ଆଡ଼କୁ ଆସୁଛନ୍ତି। ଅନୁମାନ କଲେ ଯେ ତାଙ୍କ କାର୍ରେ ଲୋକ ଭର୍ତ୍ତି। ଏ ମୂର୍ଖ ଗୁଡ଼ାକ ପ୍ରାଇଭେଟ କାର୍କୁ ଭଡ଼ା ଗାଡ଼ି ବୋଲି ଧରିନେଇ ଆଗତୁରା ବସିଗଲେଣି ଭାବି ସେ ରାଗରେ ସ୍ତ୍ରୀଙ୍କୁ ପଛରେ ପକାଇ ଗାଡ଼ି ପାଖକୁ ମାଡ଼ି ଆସୁଛନ୍ତି। ହସ ଆଉ କାଶର ଗୋଟେ ଅଦ୍ଭୁତ ସମିଶ୍ରଣ ଶୁଣି ଯେଉଁଠି ଥିଲେ ସେଇଠି ଟିକେ ଥମିଗଲେ। ମନେ ହେଲା ସେ ହସ ଆଉ ଖଣ୍ଡିକାଶ ତାଙ୍କର ବେଶ ପରିଚିତ। ଗାଡ଼ି ପାଖକୁ ଆସି ସେ ଯେମିତି ଭିତରକୁ ଅନାଇ ଦେଇଛନ୍ତି, ଜଣେ ଝିଅର ମୁହଁ ଦେଖି ତାଙ୍କର ମନେ ହେଲା ମୁହଁଟି ଚିହ୍ନା ଚିହ୍ନା। ସାମ୍ନା ସିଟ୍ରେ ଜଣେ କେହି ଭଦ୍ରଲୋକ ଦୁଇ ଜଣ ଛୋଟ ଛୁଆଙ୍କୁ ନେଇ ବସିଛନ୍ତି, ପଛ ସିଟ୍ରେ ଏ ଝିଅ ଏବଂ ଗୋଟେ ସଫେଦ ଦାଢ଼ି। ଜୟଦେବ କ'ଣ କରିବେ ବୁଝିନପାରି ବଲବଲ ଅନାଇଥିବା ଦେଖି ଦାଢ଼ିବାଲା ବୁଢ଼ା ପାଟିରେ ଫୋଟକା ଫଟାଇ ଗୋଟାଏ ଲହର ଛାଡ଼ିଦେଲେ। ସର୍ବସତ୍ଵ ସଂରକ୍ଷିତ ସେ ହସ ନିଃସନ୍ଦେହରେ ଜଣାଇଦେଲା ଯେ ଦାଢ଼ିବାଲା ଭଦ୍ରଲୋକଟି ସ୍ୱୟଂ ମିଶ୍ରବାବୁ। ତାଙ୍କ ପାଖରେ ବସିଥିବା ଝିଅ ଯେ ଗୌରୀ ଏଥିରେ ସନ୍ଦେହ ନଥିଲା। ଜୟଦେବ ଖୁସିରେ ଚିତ୍କାର କଲେ, ଆରେ ମିଶ୍ରବାବୁ ଆଉ ଗୌରୀ ତୁ। ମିଶ୍ରବାବୁ ଗାଡ଼ି ଭିତରୁ ବାହାରି ପଡ଼ି ନମସ୍କାର କରୁ କରୁ କହିଲେ, ଭାଇନା ମୁଁ ଆପଣଙ୍କୁ ଏମିତି ଚମକାଇ ଦେବି ବୋଲି ସ୍ଥିର କରି ଆଗରୁ ଆପଣଙ୍କ କାର୍ ଭିତରେ ବସିଯାଇଛି। ମୋ ଜ୍ୱାଇଁଙ୍କର ତ ଭବାନୀପାଟଣା କଲେଜକୁ ବଦଳି ହୋଇଯାଇଛି, ଖରା ଛୁଟି ପରେ କଲେଜ ଖୋଲିବା ପ୍ରଥମ ଦିନ ହିଁ ନୂଆ ପୋଷ୍ଟରେ ଯୋଗ ଦେବା କଥା, କିନ୍ତୁ ନୂଆ ସହରରେ କେଉଁଠି କିଛି ଠିକଣା ନାହିଁ। ଗୌରୀ ଏଣେ ଜିଦ୍ କଲା ଯେ ସେ ମୂଳରୁ ଆସି ଭଡ଼ାଘର ଠିକ୍ କରି ରହିବ ଆଉ ପିଲାଙ୍କୁ ସ୍କୁଲରେ ଛାଡ଼ିବ। ମୁଁ ବି ଦେଖିଲି ସତରେ ଟିକେ ଡେରି ହୋଇଗଲେ, ସାନ ଛୁଆଙ୍କୁ କୌଣସି ସ୍କୁଲରେ ସିଟ୍ ମିଳେନି। ଆପଣ ଏବେ ଭବାନୀପାଟଣାରେ ରହୁଛନ୍ତି ଜାଣି, ଦିନେ ଦୁଇ ଦିନ ପାଇଁ ଆପଣଙ୍କ ପାଖରେ ରହିଗଲେ ମନ୍ଦ ହୁଅନ୍ତା ନାହିଁ ଭାବି ସେମାନଙ୍କୁ ସାଙ୍ଗରେ ନେଇ ଆସିଲି। ପ୍ଲାଟଫର୍ମ ବାହାରେ ଖାଲି ଗାଡ଼ିଟିଏ ଦେଖି ଆଗରୁ ପୁରା ଭଲ ସିଟ୍ ସବୁ ଦଖଲ କରିନେଇଥିବା ଉଚିତ ଭାବି ପାଖକୁ ଆସି ନମ୍ବର ପ୍ଲେଟ୍ ଦେଖି ମନେ ହେଲା ଗାଡ଼ିଟା ବେଶ ଚିହ୍ନା, ହୁଏତ ଆପଣଙ୍କର। ପାଖରେ ଜଣେ ଦୁଇ ଜଣଙ୍କୁ ପଚାରି କଥାଟି ଠିକ୍ ବୋଲି ବୁଝିନେଲା ପରେ ଗାଡ଼ିରେ ଆମେ ସମସ୍ତେ ବସିଗଲୁ। ଅନେକ ଦିନ ପରେ ଏ ସାକ୍ଷାତ। ଗୌରୀ ଓ ତା ସ୍ୱାମୀ ଯଥାବିଧି ତାଙ୍କ ମାଉସୀଙ୍କୁ ପ୍ରଣାମ କରି କିଏ ଏବେ କେଉଁଠି ଅଛି, କାହାର କେତେ ପୁଅ ଝିଅ, କାହା ପାଇଁ କେଉଁଠି ପ୍ରସ୍ତାବ ପଡ଼ିଛି ସେସବୁ ଆରମ୍ଭ କରି ଦେଇଥିଲେ। ଶୀଘ୍ର ପହଞ୍ଚି ରୋଷେଇବାସ ନ କଲେ ସାନ ପିଲାମାନେ ଭୋକରେ ଶୋଇପଡ଼ିବେ। ଜୟଦେବଙ୍କ ଇଙ୍ଗିତରେ ସମସ୍ତେ ଆଉ ଡେରି ନ କରି ଗାଡ଼ିରେ ବସିଗଲେ ଆଉ ଚାଲି ଆସିଲେ ଭବାନୀପାଟଣା। ଦୁଇ ତିନି ଦିନ ପରେ ଭଡ଼ାଘରଟିଏ ପାଇ ଗୌରୀ ତା ଘରକୁ ଉଠିଗଲା। ଭବାନୀପାଟଣାରେ ତାଙ୍କ ଛୋଟ ରହଣି କାଳ ଭିତରେ ସେ କାହିଁକି ଏପାଖ ସେପାଖ ହେଉଥିବେ, ମିଶ୍ରବାବୁ ରହିଗଲେ ଜୟଦେବଙ୍କ ଘରେ। ପୂର୍ବ ଆଷାଢ଼, କାଁ ଭାଁ କେତେ ଅସରା ବର୍ଷା ହୋଇଗଲାଣି। ଆକାଶରେ କଳା ବୌଦର ଅସରନ୍ତି ପଟୁଆର, ରାତିରେ ଖାଲି ବାହାର ଭିତର ହେବା କଥା। ଖୋଲା ଆକାଶ ତଳେ ଶୋଇଲେ ବର୍ଷା ଭୟ, ଏଣେ ବାରନ୍ଦାରେ ମଶାଙ୍କ ଭିଡ଼ ଏବଂ କ୍ରମାଗତ ବେତାଳିଆ ସଙ୍ଗୀତ ସାଙ୍ଗକୁ ମୁନିଆ ଛୁଞ୍ଚିର ଦାଉ। ମଶାରି ଦେଇ ଶୋଇଲେ ଅଣନିଶ୍ୱାସୀ ହୋଇ ମରିବା କଥା। କୋଠରୀ ଭିତରେ ପଙ୍ଖା ତଳେ ହିଁ ଥିଲା ଦୁଇ ବନ୍ଧୁଙ୍କ ପାଇଁ ଏକମାତ୍ର ଆଶ୍ରୟସ୍ଥଳୀ। ରାତିସାରା ପଙ୍ଖା ଗରମ ପବନ ବିଞ୍ଚିଛି ବୋଲି ଦୁଇ ବନ୍ଧୁ ପାହାନ୍ତିଆ ହେଉ ନ ହେଉଣୁ ଚୌକି ଦୁଇଟା ବାହାରେ ପକାଇ ଶୀତଳ ପବନ ସାଙ୍ଗକୁ ଗରମ ଚା ଢୋକୁଛନ୍ତି, ଲୁଣିଆ ବିସ୍କୁଟ ଦୁଇ ଚାରିଟା ପାଟିରେ ପକାଉଛନ୍ତି ଆଉ ଗପ ଧରିଛନ୍ତି ତାଙ୍କ ହୀରାକୁଦ ବନ୍ଧ ଦିନର। ମିଶ୍ରବାବୁ ହଠାତ୍ ତାଙ୍କ ମୁଣ୍ଡ ବଙ୍କାଇ ହାତ ଠାରି ଜୟଦେବ ବାବୁଙ୍କୁ ତୁନି ହେବାକୁ ଇସାରା ଦେଲେ ଏବଂ କିଛି କ୍ଷଣ ପରେ ପଚାରିଲେ, ଶୁଣୁଛନ୍ତି ନା ସେମାନଙ୍କ କଥା? ଜୟଦେବ ଚାରିଆଡ଼କୁ ଚାହିଁଲେ, କାହିଁ, କେଉଁଠି ତ କେହି ନାହାନ୍ତି। ଘର ଭିତରେ କେବଳ ଜୟଦେବ ବାବୁଙ୍କ ସ୍ତ୍ରୀ କଢ଼େଇରେ କିଛି ଘଣ୍ଟା ଘଣ୍ଟି ଆବାଜରୁ ମନେ ହେଉଛି ଏତେ ଭୋରରୁ ବି ସେ କିଛି ଜଳଖିଆପତ୍ର କରିବାକୁ ଆରମ୍ଭ କଲେଣି। ବାହାର ସଡ଼କରେ କାଁ ଭାଁ ଗୋଟାଏ ଦୁଇଟା ରିକ୍ସା, ଏ ପର୍ଯ୍ୟନ୍ତ ଲୋକମାନଙ୍କ ଯାତାୟାତ ବିଶେଷ ଆରମ୍ଭ ହୋଇନି। କାନ୍ଥବାଡ଼ର ଦୁଇପଟେ ଯେଉଁ ଦୁଇଟା ଘର ସେ ଦୁଇଟା ବି ପ୍ରାୟ ନିସ୍ତବ୍ଧ। ଗୋଟାଏ ପରେ ଗୋଟାଏ କିଏ ଜଣେ ହୁଏତ ଦାନ୍ତ ଘଷି କୁଳି କରୁଛି ଆଉ ନାକ ସଫା କରୁଛି। କାନ୍ଥ ଉପରେ ବଣି ଚାରୋଟି ବସି କିଏ କଟର ହେଉଛନ୍ତି। ଦୂର ଖପରଲି ଛାତ ଗୋଟାକ ଉପରୁ କୁକୁଡ଼ାଟିଏ ଉପର ତଳ ମୁଣ୍ଡ ହଲାଇ ଏବେ ବି ତାର ନୂତନ ଦିନର ଆବାହନୀ ଡାକ ଛାଡ଼ିଛି, କକରେ କ। ଯଦି ପଚାରିଲେ, କାହା କଥା ମିଶ୍ରବାବୁ, ଶୁଣୁନାହାନ୍ତି ସେ କାହାଣୀ? ବିସ୍କୁଟ ଚୋବାଇବା କମାଇ ଦେଇ ଉତ୍ତର ଦେଲେ ମିଶ୍ରବାବୁ। ଜୟଦେବ ପୁଣି ଥରେ କାନ ଡେରି ଚାରିଆଡ଼କୁ ଆଖି ବୁଲାଇ ଆଣିଲେ। କାହାଣୀ କୁହା ଅଥବା ଗପସପର ସୋର ଶବ୍ଦ ତ ଛାଡ଼, କାହିଁ କେଉଁଠି ଫିସ୍ ଫିସ୍ର ଆବାଜ ବି ନାହିଁ। କହିଲେ, ଢୁଳେ ଢୁଳେ କିଛି ସ୍ୱପ୍ନ ଦେଖୁନ ତ ମିଶ୍ରବାବୁ? ବଙ୍କା ମୁହଁରେ ସାମାନ୍ୟ ହସ ଖେଳାଇ ମିଶ୍ରବାବୁ ଜବାବ ଦେଲେ, ଶୁଣିପାରିଲେନି ସେ ମୁନାର ପ୍ରଶ୍ନ। ପଚାରିଲା, ଦାଢ଼ିଆ ବୁଢ଼ା ଏ ସହରକୁ ଆସିଛି ନା ବାପା? ବାପ ବଣିର ହିଁ ଉତ୍ତର ସରୁ ନ ସରୁଣୁ ମୁନିର ଏଣେ ପ୍ରଶ୍ନ। ବୁଢ଼ା ଦାଢ଼ି କାହିଁକି ରଖିଛି କି ବାପା? ବାପ ବଣି କିଛି ଉତ୍ତର ନ ଦେଇ ବିରକ୍ତି ପ୍ରକାଶ କଲା। କହିଲା, ତମେ ସେ ଝିଣ୍ଟିକା ଦୁଇଟା ଆଗ ଗିଳି ଦିଅ, ତାପରେ ଏ ବୁଢ଼ାମାନଙ୍କ କଥା ଶୁଣିବ। ମୁନା ମୁନି କିନ୍ତୁ ଅଝଟ, ଡେଣା ହଲାଇ ଜିଦ୍ କଲେ, ତମେ ସେ କଥା ନ କହିଲେ ଆମେ ଖାଇବୁନି। ତାପରେ ବାପ ବଣି ଏବେ କହିବାକୁ ଆରମ୍ଭ କରିଛି, ହେଇ ଶୁଣନ୍ତୁ, ତମେ ଏ ବଣିମାନଙ୍କର କେଁ କଟର ଶୁଣୁଛ ମିଶ୍ରବାବୁ? ଅବିଶ୍ୱାସ ଆଖିରେ ମିଶ୍ରବାବୁଙ୍କୁ ଚାହିଁ ଜିଜ୍ଞାସା କଲେ ଜୟଦେବ, ଏଇଟା ଖାଲି କେଁ କଟର ନୁହେଁ ଭାଇନା, ଏମାନଙ୍କର ଗପସପ କଥାବାର୍ତ୍ତା ଭିତରେ ବେଳେବେଳେ ଅତି ନିଗୁଢ ତତ୍ତ୍ୱମାନ ଭରି ରହିଥାଏ। ଶୁଣୁଛନ୍ତି ନା ବାପ ବଣିର ଉତ୍ତର? କହୁଛି, ବୁଢ଼ାମାନେ ବେଳେବେଳେ ଦାଢ଼ି ରଖନ୍ତି, ଦାଢ଼ି ତାଙ୍କ ମୁହଁକୁ ବେଶ ମାନେ ବୋଲି, କିନ୍ତୁ ଧ୍ୱଜା ଯେପରି ଜାତି ଧର୍ମର ଏକ ପ୍ରତୀକ ବନ୍ଧନରୁ ମୁକ୍ତି ଚାହୁଁଥିବା କେହି କେହି ଏ ଦାଢ଼ିକୁ ତାଙ୍କ ସାଧନାର ପ୍ରତୀକ ରୂପରେ ରଖନ୍ତି। ଜୟଦେବ ପାଟି ମେଲା କରି ଅନାଇଥିଲେ ମିଶ୍ରବାବୁଙ୍କୁ। ତାଙ୍କ ସଫେଦ ଦାଢ଼ିକୁ ଚନ୍ଦା ହୋଇ ମଝିରେ ମଝିରେ ଚକ୍ ଚକ୍ କରୁଥିବା ତାଙ୍କ ମୁଣ୍ଡର ଖପୁରୀକୁ ଆପଣା ଚାହେଁ ପଚାରିଲେ, ବଣି ମାନେ କେମିତି କାହାଣୀ କହିବେ ମିଶ୍ର ବାବୁ, ରାତିରେ ନିଦ ହେଲାନି ବୋଲି ହେଇଟି ହେଇଟି ଶୁଣନ୍ତୁ। ଉତ୍ତର ଦେଲେ ମିଶ୍ର ବାବୁ। ଏଥର ମୁନିର ମା ପଚାରିଲାଣି, ପେ ପାଓ ପିଟର ପଟ ପାଙ୍ଗ ପୁଙ୍ଗ ଟିଟର ଟଟର, ଚିହ୍ନି ପାରୁଛନ୍ତି ନା ବଣିମାନଙ୍କୁ? ଏ ପାଖ ମୁଣ୍ଡରେ ବସିଛି ମୁନିର ମା, ତା ପାଖରେ ମୁନି, ମୁନି ପାଖକୁ ମୁନା, ଆଉ ମୁନାକୁ ଲାଗି ବାପ ବଣି। ମା ବଣି ପଚାରିଲା, ମୁନାର ବା, ମଣିଷମାନେ ତ ମୁକ୍ତି ପାଇଁ ନାନା ରକମର ସାଧନା କରନ୍ତି, ଆମେ କାହିଁକି କିଛି କରୁନା? ମୁନାର ବାପାର ଉତ୍ତର, ଟିର୍ ଟେଟିଂ ପିଉଁ ପିଉଁ ଚେଚିଂ ଚେଚିଂ କେଁ କଟର, ଶୁଣିଲେ ତ କି ଚମତ୍କାର ତତ୍ତ୍ୱ କହୁଛି, ଯାହାର ବନ୍ଧନ ଅଛି ସେ ସିନା ମୁକ୍ତି ଖୋଜିବ, ଆମର ତ କୌଣସି ବନ୍ଧନ ନାହିଁ, ଅନନ୍ତ ଆକାଶ ଆକାଶର ମୁକ୍ତ ବିହଙ୍ଗ ଆମେ, ମାନସ ସରୋବରର ମରାଳ, ଫମ୍ପା ସରୋବରର ଚକ୍ରବାକ ଚକ୍ରବାକୀ, ବୈକୁଣ୍ଠପୁରର ଗରୁଡ଼, ଜଟାୟୁ ସମ୍ପାତି ପରି ଆକାଶର ଉର୍ଦ୍ଧ୍ୱରେ ଉର୍ଦ୍ଧ୍ୱକୁ ଉଡ଼ି ଉଡ଼ି ଡେଣା ଯେତେବେଳେ ଶେଷରେ ଜଳିଯିବ ଅଥବା ଥକିଯିବ, ତଳେ ପଡ଼ିବୁ କଚାଡ଼ି ହୋଇ, ଆକାଶକୁ ଅନାଇ ଆମର ପ୍ରାଣ ଯିବ, ଆଉ ମରିଗଲା ପରେ ଯେଉଁ ମହାଶୂନ୍ୟରୁ ଆମେ ଆସିଥିଲୁ ସେଇ ମହାଶୂନ୍ୟରେ ମିଳାଇ ଯିବୁ। ତାପରେ ଆକାଶକୁ ଅନାଇ ସାମାନ୍ୟ ହସି ସେ ଯୋଡ଼ିଦେଲା, ପିଁ ଟଟର ପାଙ୍ଗ ପୁଙ୍ଗ, ତମେ ସେ ମଣିଷମାନଙ୍କ ପାଖକୁ ଭୁଲରେ ଯିବନି ଟି, ସେମାନେ ତୁମକୁ ପିଞ୍ଜରାରେ ଧରି ଭର୍ତ୍ତି କରିଦେଇ ଚକ୍ରଧର ବୋଲିବାକୁ ଶିଖେଇବେ, ତମେ ବନ୍ଧନରେ ପଡ଼ିଗଲା ପରେ ମୁକ୍ତି ପାଇଁ ଯେତେ ଛଟପଟ ହେଲେ ବି ଆଉ ମୁକ୍ତି ପାଇପାରିବନି, ବାଧ୍ୟ ହୋଇ ଚକ୍ରଧରକୁ ଡାକିବ। ଏଥର ବୁଝିପାରୁଛନ୍ତି ନା ଏମାନଙ୍କ କଥା? ବୁଝାଉଥିଲେ ମିଶ୍ର ବାବୁ, ଠିକ୍ ଚାଇନିଜ୍ମାନଙ୍କର ଭାଷା ପରି ଭାଷା, ସର୍ଟ ହ୍ୟାଣ୍ଡ ପରି ଗୋଟିଏ ଶବ୍ଦରେ ଠେସି ହୋଇ ରହିଥାଏ ଅର୍ଥପୂର୍ଣ୍ଣ ବାକ୍ୟ ମାଳମାଳ। ଏଥର ଶୁଣନ୍ତୁ, ମୁନିମାର ଆଉ ଗୋଟିଏ ପ୍ରଶ୍ନ ପଚାରୁଛି, ତେବେ ମଣିଷମାନେ କେଉଁ ପିଞ୍ଜରାରେ ବନ୍ଦ ହୋଇଛନ୍ତି, ଆଉ ତାଙ୍କୁ ବନ୍ଦୀ କରିଛି କିଏ? ମୁନାର ବାପା ଉତ୍ତର ଦେଉଛି, ସେ ଯେଉଁ ଧଳା କୋଠାମାନ ଦେଖୁଛ ସେ ଗୋଟାଏ ଗୋଟାଏ ପିଞ୍ଜରା, ସେ ଭିତରେ ହିଁ ମଣିଷମାନେ ନିଜକୁ ବନ୍ଦୀ କରିଦେଇ ମୁକ୍ତି ପାଇଁ ଧନ୍ଦୀ ହୋଇ ବୁଲୁଛନ୍ତି, କାଳେ ପୁଅ ଝିଅ ନାତି ନାତୁଣୀ ଉଡ଼ିଯାଇ ତାଙ୍କ ପାଖରୁ ଦୂରେଇ ଯିବେ, ସେ ଭୟରେ ସେମାନେ ଯିଏ ନିଜ କୋଠାକୁ ଯେତେ ବଡ଼ ଓ ମଜବୁତ କରିଦେଇପାରିଲେ। କାନ୍ଥ ଘେରା ସେ ଘର, କେବଳ କେତୋଟି ଗ୍ରିଲ୍ ଦିଆ ଝରକା ଆଉ କେତୋଟି କବାଟ, କାଳେ ସେ କବାଟ ଦେଇ ପୁଅ ଝିଅ ନାତି ନାତୁଣୀ ବାହାରକୁ ଖସିଯିବେ, ଆଉ ବାହାରିଗଲେ ପୁଣି ଫେରିବେନି, ସେ ଭୟରେ ସେମାନେ ଘରେ ଖୁନ୍ଦି ଦେଇଥିବେ ନାନା ରକମର ଲୋଭନୀୟ ସାଜ ସରଞ୍ଜାମ ଖାଦ୍ୟ ସାମଗ୍ରୀ, ବାହାରିଗଲେ ସେସବୁ ପଦାର୍ଥ ଲୋଭରେ ଘରର ବନ୍ଧନ ଭିତରକୁ ପୁଣି ଥରେ ଫେରି ଆସିବେ ବୋଲି। ଏହି ପୁଅ ଝିଅମାନଙ୍କୁ ବାନ୍ଧି ରଖିବା ପାଇଁ ସେମାନେ ଯେଉଁ ଥୋପ ସୃଷ୍ଟି କରନ୍ତି, ସେ ଥୋପର ଅଠା କାଠିରେ ଶେଷରେ ନିଜେ ଲାଖି ଯାଆନ୍ତି, ଘର ବାଡ଼ି ଧନ ସମ୍ପତ୍ତି ସେମାନଙ୍କୁ ଜାବୁଡ଼ି ଧରେ, ଆଉ ସେଇ ଧନ ସମ୍ପତ୍ତି ପାଇଁ ତାଙ୍କ ଭିତରେ ଯାବତୀୟ ଟଣାଓଟରା, ମାରପିଟ, ହଣାକଟା, ପ୍ରତିଯୋଗିତା ଚାଲିଥାଏ, ନିଜ ଘରେ କିଏ କେତେ ସାମଗ୍ରୀ ଖୁନ୍ଦି ଦେଇପାରିବ, ଅନ୍ୟର ଖାଦ୍ୟ ସାମଗ୍ରୀ ତା ପାଟିରୁ ଛଡ଼ାଇ ଆଣି ଅନ୍ୟର ଘର ସଞ୍ଚିତ ପଦାର୍ଥ ଲୁଟ ନେଇ ଦରକାର ପଡ଼ିଲେ ଅନ୍ୟର ତୋଟି କାଟି, ସେଥିପାଇଁ କେତେ ପ୍ରବଞ୍ଚନା, ଠକାମୀ, ଭଣ୍ଡାମୀ, ତାକୁ ସେମାନେ କହନ୍ତି ସଂସାର ବନ୍ଧନ। ସେ ବନ୍ଧନ ସେମାନେ ନିଜେ ସୃଷ୍ଟି କରନ୍ତି, ଆଉ ସେଥିରୁ ମୁକୁଳିବା ପାଇଁ ଛାଟିପିଟି ହୁଅନ୍ତି, ଅନ୍ୟକୁ ଛନ୍ଦି ଦେବାକୁ ଯାଇ ନିଜେ ଛନ୍ଦି ହୋଇଯିବା ପ୍ରକ୍ରିୟାକୁ ସେମାନେ କହନ୍ତି ପୁଣି ମାୟା। ପେପୁ ଟିର୍ଟର, ମୁନାମୁନିଙ୍କ ସଙ୍ଗରେ ଆମର କ'ଣ ଏପରି ବନ୍ଧନ ନାହିଁ? ଆମର ମୁନାମୁନି ଅଛନ୍ତି ସତ, କିନ୍ତୁ ସେମାନେ ଆଜି ଅଛନ୍ତି, କାଲି ଉଡ଼ିଯିବେ, ତାପରେ ହୁଏତ ଆଉ ଦେଖା ସାକ୍ଷାତ ହେବନି। ଗଛ ଉପରେ କାଠିକୁଟାରେ ଯେଉଁ ବସା ମୁନାମୁନିଙ୍କ ଉପରେ ତାର ବି କୌଣସି ବନ୍ଧନ ନାହିଁ, ଆମଠାରୁ ଉଡ଼ିଗଲା ପରେ ସେ ଦିହେଁ ଯେ ପୁଣି ପାଖାପାଖି ରହିବେ ସେମାନଙ୍କ ଭିତରେ ସେମିତି ବନ୍ଧନ ବି ନାହିଁ। ପୁଅ ଝିଅ ନାତି ନାତୁଣୀ ଜ୍ଞାନ୍ତି କୁଟୁମ୍ବ ବନ୍ଧୁବାନ୍ଧବ ପାଇଁ ମଣିଷର ଯେଉଁ ସ୍ନେହର ବନ୍ଧନ, ତାହା କ'ଣ ଆମ ମୁକ୍ତି ଅପେକ୍ଷା ଆହୁରି ଭଲ ନୁହେଁ? ମୁନିମାର ପ୍ରଶ୍ନ, କିଏ ଭଲ କିଏ ମନ୍ଦ କେମିତି କହିହେବ? ସେଇ ସ୍ନେହର ବନ୍ଧନ ତ ରଜୁ, ସେଥିରୁ ମୁକୁଳିବା ପାଇଁ ମଣିଷର ଏତେ ପ୍ରଚେଷ୍ଟା, ଦାଢ଼ି ରଖା ତଥାପି ଦେଖିଲନି ମୁକ୍ତି ଲୋଡ଼ି ମଧ୍ୟ ବୁଢ଼ା କେମିତି ତା ଝିଅ ଜୁଇଁ ନାତି ନାତୁଣୀଙ୍କୁ ଧରି ଧାଇଁ ଆସିଛି ଏତେ ବାଟ? ବାପ ବଣିର ଉତ୍ତର କହି ହସି ଉଠିଲେ ମିଶ୍ର ବାବୁ। ତେଣେ ମୁନାମୁନି ବି ଡେଣାପିଟି ବାପା ମାଆଙ୍କୁ ଅନାଇ ଟିର୍ ଟିର୍ କରି ହସୁଥିଲେ, ଏକାସଙ୍ଗେ ପଚାରିଦେଲେ, ଦାଢ଼ିଆ ବୁଢ଼ା ତେବେ ବେଶ ସ୍ନେହୀ ଆଉ ଧାର୍ମିକ ଲୋକ ନା ବାପା? ବାପ ଭଉଣୀ ତାଙ୍କୁ ତାଗିଦ କରି କହିଲା, ଏମିତି ସଫେଦ ଦାଢ଼ି ଦେଖି ଭାବିବନି ଯେ ନିଶ୍ଚୟ ଜଣେ ବଡ଼ ଧାର୍ମିକ ହୋଇଥିବ। ହୋଇପାରେ ନ ହୋଇ ବି ପାରେ। ଏ ମଣିଷମାନଙ୍କର ଭେକ ଅନେକ ପ୍ରକାରର। ଏ ସଫେଦ ଦାଢ଼ି କେଉଁ ଗୋଟାଏ ଦଳର ବି ହୋଇଥିବ, ତା ବୋଲି ଯେ ସେ ଧାର୍ମିକ ହୋଇଗଲା ସେମିତି ଭାବି ତା ପାଖକୁ ଯିବନି ରେ ବାପା। ଏମାନେ ନିଜ କୁକର୍ମ ଘୋଡ଼େଇବା ପାଇଁ ନାନା ପ୍ରକାର ବେଶ ହୁଅନ୍ତି, ନାନା ସାଧକ ପଛରେ ଗୋଡ଼ାନ୍ତି। ସେ ଭିତରୁ କେତେକ ଭଲ, ଆଉ କିଛି ଠକ ଆଉ ଭଣ୍ଡ। ଝିମିଟି ଖେଳରୁ ମହାଭାରତ ଆରମ୍ଭ ହେଲା ପରି ଛୋଟ ଛୋଟ କଥାରୁ ଏମାନେ ସମସ୍ତେ ମାରପିଟ ହେବେ। ଈଶ୍ୱରବାଦୀ, ନିରୀଶ୍ୱରବାଦୀ, ସାମ୍ୟ ସମାଜବାଦୀ, ବ୍ୟକ୍ତି ସ୍ୱତନ୍ତ୍ର, ପୁଞ୍ଜିବାଦୀ, ଘମାଘୋଟ ଲଢ଼େଇ ହେବ। କର୍ଣ୍ଣ ବିରୁଦ୍ଧରେ ଅର୍ଜୁନ, ଭୀମ ବିରୁଦ୍ଧରେ ଦୁଃଶାସନ। ମହାଭାରତ ଯୁଦ୍ଧରେ ଚକ୍ର ଏ ପାଖରୁ ଯାଇ ସେ ପାଖ ଏବଂ ସେ ପାଖରୁ ଆସି ଏ ପାଖ ଛେଦି ନେଲା ପରି ଏ ପାଖରୁ ପଡ଼ିବ ବୋମା ସେ ପାଖରେ, ଆଉ ସେ ପାଖରୁ ଆସି ପଡ଼ିବ ବୋମା ଏ ପାଖରେ। ଅଣୁଯୁଦ୍ଧ, ପରମାଣୁ ଯୁଦ୍ଧ, ହାଇଡ୍ରୋଜେନ ବୋମା, ନ୍ୟୁଟ୍ରନ ବୋମା, ପୃଥିବୀ ଛାରଖାର ହୋଇଯିବ, ସବୁ ଧ୍ୱଂସ ହୋଇଯିବ, କେହି ଜୟୀ ହେବାକୁ ନଥିବେ। ମାଛମାନେ ମଜା କରିବେ ନାଇଁ ବାବା? ନାଇଁ ନାଇଁ, ସେମାନେ ବି ଯିବେ। ସମୁଦ୍ର ଭିତରେ ଛପି ରହି ମଣିଷମାନେ ଛାଡ଼ିବେ ବୋମା ଏକ ଆରେକର ଜାହାଜ ଆଡ଼କୁ, ସାତ ସମୁଦ୍ରର ପାଣି ବିଷ ପାଲଟିଯିବ। ତେବେ ଆମର ଖାଲି ମଜା, ଉଡ଼ି ଉଡ଼ି ତାମସା ଦେଖିବା। ଡେଣା ହଲାଇଲା ମୁନା। ନାଇଁ ରେ ବାପା, ଆମେ ବି ଯିବୁ, ଉତ୍ତର ଦେଲା ବାପ ଭଉଣୀ। ଜଳ ସ୍ଥଳ ସବୁଠି ହେବ ଲଢ଼େଇ, ଗଛପତ୍ର ସବୁ ଜଳିଯିବ, ବୋମାର ତେଜରେ ପବନ ବି ବିଷ ହୋଇଯିବ, ବୋମାର ତେଜରେ ପବନ ବି ବିଷ ହୋଇଯିବ। ଆଉ ଆମେ କେମିତି ବଞ୍ଚିବା ବାପା? ଆମେ କ'ଣ ଦୋଷ କଲୁ କି ବାପା? ଦୁଃଖ କରି ପଚାରିଲା ମୁନି। ତମେ ସେଦିନ ନିଜେ କହୁଥିଲ ପରା, ଅଧର୍ମର ବିନାଶ ଏବଂ ଧର୍ମର ସଂସ୍ଥାପନ ପାଇଁ ଭଗବାନ ମାଛ, କଇଁଛ, ବରାହ, ନରସିଂହ ହୋଇ ପାଞ୍ଚ ଥର ମଣିଷ ଜନ୍ମ ନେଲେ ମଧ୍ୟ ଚଢ଼େଇମାନେ ଅଧର୍ମ କରନ୍ତିନି ବୋଲି ଥରେ ବି ଚଢ଼େଇ ଜନ୍ମ ନେଇନାହାନ୍ତି? ଆମକୁ ଏବେ ମାରିବେ କାହିଁକି? ମୁଁ ତ ତୁମକୁ ଭୀଷ୍ମ ପିତାମହଙ୍କ କଥା ଆଗରୁ କହିଛି। ମହାଜ୍ଞାନୀ, ପରମ ଧାର୍ମିକ, ସତ୍ୟବ୍ରତ ସିଏ ସତ୍ୟ ରକ୍ଷା କରିବାକୁ ଯାଇ ଅଧର୍ମର ପାଖରେ ରହିଲେ ବୋଲି ତାଙ୍କୁ ବି ମରିବାକୁ ହେଲା। ଆମର ବି ସେଇ ଦଶା ହେବ, ବିଷର୍ଣ୍ଣ ସ୍ୱରରେ କହୁଥିଲା ମୁନିର ବାପା। ଆମର ଦୋଷ ଥାଉ ବା ନଥାଉ, ମଣିଷଙ୍କ ପରି ଜୀବଙ୍କ କୁସଙ୍ଗରେ ଆସି ଆମେ ବି ପରମାଣୁ ବୋମାର ସର୍ବଗ୍ରାସୀ ବିଶେଷ ଜ୍ୱାଳାରେ ଧ୍ୱଂସ ପାଇଯିବୁ। ଧୂମକେତୁ ପରି କରାଳ ଦେଖାଯାଉଥିବା ବୋମାର ବିସ୍ଫୋଟନମାନ ସମସ୍ତଙ୍କୁ ନିଶେଷ କରିଦେବ। ଧରାଧାମରେ ଆଉ କେହି ରହିବେନି, କଳିଯୁଗ ଶେଷ ହେବ, ଆସିବ ପ୍ରଳୟ, ଭଗବାନଙ୍କ ସୃଷ୍ଟିର ବିନାଶ ହେବ ବାପା। ହଁ ବାପ, ପୁଣି ଜନ୍ମ ନେବ ଭଗବାନଙ୍କ ନୂତନ ସୃଷ୍ଟି, କାଳରୂପୀ ମହାଦେବ ଅନେକ କାଳ ପରେ ପୁଣି ଥରେ ସେସବୁ ବିଷକୁ ପାନ କରି ନେଇ ବିଷଜ୍ୱାଳା ହରଣ କରିନେବେ। ପୟୋଧି ଜଳରେ ଦେଖାଦେବେ ମୀନରୂପୀ ଭଗବାନ। ସୃଷ୍ଟିଚକ୍ରର ଗୋଟିଏ ଘୂର୍ଣ୍ଣନ ପରେ ପୁଣି ଥରେ ଆରମ୍ଭ ହେବ ସତ୍ୟଯୁଗ। ଜୟଦେବ ବାବୁଙ୍କ ସ୍ତ୍ରୀ ଦୁଇ ଥାଳି ଗରମ ଚକୁଳି ଧରି ଘର ଭିତରୁ ବାହାରି ଆସିଲେ। ମିଶ୍ର ବାବୁ ଚା କପ୍ରେ ଥଣ୍ଡା ଚା ଭର୍ତ୍ତି ହୋଇଥିବା ଦେଖି ଯେମିତି ସେ ଜୟଦେବ ବାବୁଙ୍କୁ ଅନାଇଛନ୍ତି, ଜୟଦେବ ବାବୁ ବଣି ଚଢ଼େଇଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, ତମ ଭାଇ ବଣି ଚଢ଼େଇଙ୍କ ଗପ ଶୁଣୁଛନ୍ତି। ଜୟଦେବ ବାବୁଙ୍କ ସ୍ତ୍ରୀ କ'ଣ ବୁଝିଲେ କେଜାଣି, ଥାଳି ଦୁଇଟା ଛୋଟ ଟେବୁଲ ଉପରେ ଥୋଇଦେଇ ସୁ କରି ହାତ ହଲାଇ ଦେବା ଫଳରେ ଚାରିଟା ଯାକ ବଣି ଉଡ଼ିଗଲେ ବେଢ଼ାରେ ଥିବା ତାଳଗଛ ଉପରକୁ। ମିଶ୍ର ବାବୁ ମନ୍ତ୍ରମୁଗ୍ଧ ପରି ଥରେ ଦାଢ଼ି ଅଂଶୁଥିଲେ ତ ଆଉ ଥରେ ଅନାଉଥିଲେ ଚକୁଳିର ଥାଳିକି।